ॐ नमो भगवते वासुदेवाय सप्तम स्कंद नवम अध्याय प्रहलाद स्तुति श्रवण करवा गतकाली आम स्तुति आरंभ करते एगार श्लोक पर्यंत कहते कथा कृष्णदेव को स्तुति प्रहलाद महाराज आज आम बार श्लोकर शुणा प्रहलाद स्तुति तेणु बार नंबर श्लोक से कौन तस्मा विगत विप्लव ईश्वर से सर्वात्मना मयि गुणामी यथामनीषम नीचो जया गुण विसर्ग मनोपविष्ट पूएक जेन ही पुमान अनुवर्णितेन तेणु आ पूर्वर सी जो कहते जो आमर जो देखुचे आमर प्रतिबिंब आईनारे आम प्रतिबिंब देखुचे प्रतिबिंब को आम सजेले सजे पारा ना कि आमर आम निजी सजेक देखा आईनारे तेल आमर प्रतिबिंब सज्जित देखा से भाई भाव भगवान कौन सी आवश्यकता नहीं पूजा करिवारे पूजा कर दरकार आवश्यकता रही ना कि पूजा करवा आम पूजित होगा यही उदाहरण आम लास्ट गत श्लोक आलोचना करते तेणु तस्मा शब्द व्यवहार कर सिद्धांत दर्शन प्रहलाद महाराज तस्मा अहम विगत विप्लव ईश्वर से सर्वात्मना सर्वात्मना मयि गुणामी यथा मनीषम तस्मा अहम विगत विप्लव विगत विप्लव कहले पूर्व जो चिंता करते प्रभु तम गुणर व्यक्ति मु दैत्यकूल आसी बयस मत कम जब से कह कितर मन भी भाव थे तेणु ये सब असुविधा सत्वे विगत विप्लव वर्तमान से स्थिर निश्चित हो गले सब असुविधा सत्वे भक्ति होती अहेतुकी कौन सी हेतु यह हेतु थे जो भक्ति करेंगे ता नुहे प्रहलाद महाराज को निजर अनुभव रही तेणु भगवान पाखे कथा कहला टे लगुला प्रकृत में बहुत नीच अवस्था अच्छी कमी भगवान कहबी विशेष भाव से रही सब देवता मान ब्रह्मा शिव लक्ष्मी इत्यादि मुनि ऋषि मान रही आम गत का कहते किए किए सब थे सब वर्णना कर ब्रह्मा इंद्र शिव पितृ सिद्ध विद्याधर सर्प मनु लोकपाल गंधर्व चारण दक्ष किन्नर पेताल किंग पुरुष सुनंद कुमुद इत्यादि इन सब थे सामने ये भगवान स्तुति करीच मन करेतु से सब स्थिर करदे प्रकृत भगवान भक्ति ही संतुष्ट हमें तेणु वर्तमान से प्रहलाद महाराज आ कौन सी चिंता न रखी वर्तमान से कौन तस्माद अहम विगत विप्लव ईश्वर से भगवान ईश्वर भगवान सब नियंत्रणकारी सर्वात्मना मही गुणामी यथा मनीषम भगवान परमात्मा रूप से ब्रह्म परमात्मा एवं भगवान सर्वात्मना से समस्त आत्मा अच्छा परमात्मा रूप समस्त ହୃଦୟ ରହିଛନ୍ତି ଭଗବାନ ପରମାତ୍ମା ରୂପରେ। ତେଣୁ ସର୍ବାତ୍ମନା ମହି ଗୁଣାମି, ଭଗବାନଙ୍କର ମହିମା ଯେତେ ଗୁଣଗାନ କଲେ ମଧ୍ୟ ଶେଷ ହେବ ନାହିଁ। ଆମର କୌଣସି ଯୋଗ୍ୟତା ନାହିଁ ଭଗବାନଙ୍କୁ ଗୁଣଗାନ କରିବା ପାଇଁ, କିନ୍ତୁ ଯେଉଁମାନେ ଉନ୍ନତ ଭକ୍ତ ସେମାନଙ୍କର ଗୁଣ ଯେମିତି ଆମର ଭଗବାନ ନିଜେ, ଭଗବାନଙ୍କର ଯେଉଁ ବିସ୍ତାର ଅନନ୍ତଦେବ ଆଦି ଦେବ ଯାହାକୁ କୁହାଯାଏ, 1000 ମିଟର ଭଗବାନଙ୍କୁ ଗୁଣଗାନ କରୁଛନ୍ତି, ଶେଷ ହେଉ ନାହିଁ। ତେଣୁ ପ୍ରହ୍ଲାଦ ମହାରାଜ ବର୍ତ୍ତମାନ ଭଗବାନଙ୍କୁ ଗୁଣଗାନ କରିବା ପାଇଁ ଆରମ୍ଭ କରୁଛନ୍ତି ଯେ ସର୍ବାତ୍ମନ ମହି ଗୁଣାମି ଯଥା ମନିଷମ, କେମିତି ଭଗବାନଙ୍କୁ ଗୁଣଗାନ କରିବେ, ଯଥା ମନିଷମ ଯେତିକି ତାଙ୍କର ଶକ୍ତି ରହିଛି ବୁଦ୍ଧି ଅନୁସାରେ। ଭଗବତ ଗୀତାରେ ଭଗବାନ କହିଲେ, ତେଷା ଶତଯୁକ୍ତାଣାମ ଭଜତାଂ ପ୍ରତିପୂର୍ବକଂ ଦଦାମି ବୁଦ୍ଧିଯୋଗାନ୍ତଂ ଜେନ ମାମ ଉପଜାନନ୍ତି। ଯେଉଁମାନେ ଭଗବାନଙ୍କ ସହିତ ଶତଯୁକ୍ତ ହୋଇ ଭଗବାନଙ୍କ ସେବାରେ ନିୟୋଜିତ ହୁଅନ୍ତି, ଭଗବାନ ତାଙ୍କୁ ବୁଦ୍ଧି ପ୍ରଦାନ କରନ୍ତି, ଜେନ ମାମ ଯାହାଫଳରେ କି ସମ୍ମାନ ଦେଉଛି, ଯାହାଫଳରେ କି ସେମାନେ ଭଗବାନଙ୍କୁ ଆସିପାରିବେ। ଦଦାମି ବୁଦ୍ଧିଜଗନ୍ତଂ ଜେନ ମା ଉପଜାନ୍ତି, ମୋ ପକ୍ଷକୁ ବୁଦ୍ଧି ଆସିବେ। ତେଣୁ ଆଜି ସେ ଯେଉଁ ବୁଦ୍ଧି ପ୍ରାପ୍ତ ହୋଇଛନ୍ତି ଭଗବାନଙ୍କ କୃପାରୁ, ଭଗବାନ ଭକ୍ତ ନାରଦଙ୍କ କୃପାରୁ ସେ ବୁଦ୍ଧି ପ୍ରାପ୍ତ ହୋଇଛନ୍ତି। ତେଣୁ ସେ ବୁଦ୍ଧିର ପ୍ରକୃତ ବ୍ୟବହାର କରାଯିବ ଭଗବାନଙ୍କ ଗୁଣଗାନ କରି। ଇଦଂ ହି ପୁଂସ ତପସଃ ସୁତ ସେବା, ଭାଗବତ ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ମଧ୍ୟ ନାରଦମୁନିଙ୍କ କଥା କହୁଛନ୍ତି, ଯାହାର ଯେତିକି ଶକ୍ତି ରହିଛି ଉତ୍ତମ ସୁଖ ଗୁଣ ଗୁଣାନ ବର୍ଣ୍ଣନ। ତେଣୁ ଏହି ସମସ୍ତ ଶକ୍ତି ମାଧ୍ୟମରେ ଆମେ ଭଗବାନଙ୍କର ଗୁଣଗାନ କରିବା। ଇଦଂ ହି ପୁଂସ ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଏସବୁ ରହିଛନ୍ତି। ଏତେ ଶ୍ଳୋକଟି ଏତେ ଗୁରୁତ୍ୱପୂର୍ଣ୍ଣ, ସୁତ ଗୋସ୍ୱାମୀ ଭାଗବତଙ୍କୁ ସମାପ୍ତ କରୁଛନ୍ତି ଦ୍ୱାଦଶ ସ୍କନ୍ଧ 13 ଅଧ୍ୟାୟରେ। ଦ୍ୱାଦଶ ଅଧ୍ୟାୟରେ ସେ କେତୋଟି ଶ୍ଳୋକକୁ, ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ କେତୋଟି ଶ୍ଳୋକକୁ ଆଉ ଥରେ ପୁଣି କହିଛନ୍ତି, ଏତେ ଆନନ୍ଦିତ ହୋଇଯାଇଛନ୍ତି ସୁତ ଗୋସ୍ୱାମୀ ସେ ଶ୍ଳୋକ କହି। ତେଣୁ ନିଚୋ ଜୟା ଗୁଣ ବିସର୍ଗ ଅନୁପବିଷ୍ଟ ପୁଏତ ଜେନ ହି ପୁମା ଅନୁବର୍ଣ୍ଣିତ, ଯଦିଓ ମୁଁ ନିଚ ଜାତିରେ ଅଧମ ଦୈତ୍ୟକୂଳରେ ଯାହା ଦେଇଛନ୍ତି ଗୁଣ ବିସର୍ଗ, ଗୁଣର ପ୍ରଭାବ ରହିଛି ତାଙ୍କ ଉପରେ ଅନୁପବିଷ୍ଟ, କିନ୍ତୁ ପୁଏତ ଜେନ ହି ପୁମା ଅନୁବର୍ଣ୍ଣିତ, ଭଗବାନଙ୍କର ଗୁଣଗାନ କଲେ ବର୍ଣ୍ଣିତ ଭଗବାନ ଗୁଣ ବର୍ଣ୍ଣନା କଲେ ଆମେ ପବିତ୍ର ହୋଇଯିବା, କାରଣ ସେ ହେଉଛନ୍ତି ପବିତ୍ର, ପବିତ୍ର ସଂସ୍ପର୍ଶରେ ଆସିଲେ ଆମେ ମଧ୍ୟ ପବିତ୍ର ହୋଇଯିବା। ପୁଏତ ଜେନ ହି ପୁମା ଅନୁବର୍ଣ୍ଣିତ ତେନ, ତେଣୁ ଏହାର୍ଥରେ ପ୍ରକାର କହୁଛନ୍ତି ଯେ ଭଗବାନଙ୍କୁ ଜାଣିବାର ଉପାୟ ହେଉଛି ଭକ୍ତି, ଭକ୍ତିମାନ ଅଭିଜାନାଦି 8 ଅଧ୍ୟାୟ 55 ଶ୍ଳୋକରେ ଭଗବାନ କଥା କହୁଛନ୍ତି। ତେଣୁ ଭଗବାନଙ୍କର ଗୁଣଗାନ କଥା ଆରମ୍ଭ ହେବ। 13 ଶ୍ଳୋକରେ ସେ କହୁଛନ୍ତି, ପ୍ରଭୁ ଭଗବାନଙ୍କର ଗୁଣଗାନ ଯେଉଁ କରିବେ, ବୟମ ଅସୁରା ଏବାସ୍ମିନ୍ ଭଗବତ ଭକ୍ତିଆ ମନ୍ଦଭାଗ୍ୟା ଅନ୍ୟୁ ସର୍ବେ ତବ ଭକ୍ତା ଭୂରି ଭାଗା ଏବେ ଇତ୍ୟାହ। ବୟମ ଅସୁରା, ଏ ଅସୁରକୂଳ ଯାହା ଦେଇଛନ୍ତି ଏବ ଅସ୍ମିନ୍ ଜଗତା ଜଗତୀ ଅଭକ୍ତା ମନ୍ଦଭାଗ୍ୟା, ଆମର କ'ଣ ଆମେ ଭକ୍ତି ନାହିଁ, ଆମେ ମନ୍ଦଭାଗ୍ୟ, କିନ୍ତୁ ଅନ୍ୟକୁ ସର୍ବେ ତବ ଭକ୍ତା, ଅନ୍ୟମାନେ ଯେତେ ସବୁ ଦେବତାମାନେ ଅଛନ୍ତି ଏପଟେ ଆପଣଙ୍କ ସବୁ ଭକ୍ତ ଭୂରି ଭାଗ, ସେମାନଙ୍କ ବହୁତ ଭାଗ୍ୟ ଭାଗ୍ୟବାନ ସେମାନେ, ଏଇ ଚିନ୍ତାରେ ଏଇ ଶ୍ଳୋକଟି କହୁଛନ୍ତି। କ'ଣ କହୁଛନ୍ତି, ସର୍ବେ ୟମି ବିଧି କରା ତବ ସତ୍ୱଧାମ ବ୍ରହ୍ମା ଦୟୋ ବୟମ ଇବେଶ ନ ଚଦ୍ବିଜନ୍ତ କ୍ଷମାୟ ଭୂତାୟ ଉତାତ୍ମ ସୁଖାୟ ଚାଷ ବିକ୍ରୀଡ଼ିତଂ ଭଗବତୋ ରୁଚିରାବତାରି ସର୍ବେ କି ଆମି ବିଧିକରା ତବ ସତ୍ୟଧାମ ମାନେ ଯେଉଁ ଅଛନ୍ତି ଦେବତାମାନେ ଆମେ ସବୁ କହିଲେ ତାଙ୍କ କଥା କହିଲେ ଦେବତାମାନେ ପିତୃମାନେ ସିଦ୍ଧମାନେ ବିଦ୍ୟାଧରମାନେ ସବୁ ସମସ୍ତେ ବିଧିକରା ଆପଣଙ୍କର ସେବାରେ ନିଯୁକ୍ତ ରହିଛନ୍ତି ବିଧିକରା ତବ ସତ୍ୟଧାମନେ ସେମାନେ ସବୁ ସତ୍ୟ ଗୁଣରେ ଅଛନ୍ତି ଆଉ ଭଗବାନ ମଧ୍ୟ ଶୁଦ୍ଧ ସତ୍ୟ ସ୍ତରରେ ଅଛନ୍ତି ତେଣୁ ବ୍ରହ୍ମଦୟ ଦ୍ୱୟମ୍ ଇବେଶ ନ ଚତ୍ ବିଜୟନ୍ତ ଆମ ଭଳି ଇବ ଈଶ ଦ୍ୱୟମ୍ ଇବ ଆମ ଭଳି ସେମାନେ ପ୍ରକୃତରେ ଭୟଭୀତ ହୁଅନ୍ତି ନାହିଁ ଭଗବାନ ଯେଉଁ ଆସନ୍ତି ଭଗବାନ ଯେଉଁ ରୂପ ଧାରଣ କରନ୍ତି କୁହାଯାଏ ଆଗକୁ କୁହାଯାଇଛି ଆଗକୁ କୁହାଯାଇଛି ଭଗବାନ ନିଜେ କହିଛନ୍ତି ପରିତ୍ରାଣାୟ ସାଧୁନା ବିନାଶାୟ ଚତୁଷ୍କୃତା ସାଧୁମାନଙ୍କୁ ସେ ଆନନ୍ଦ ପ୍ରଦାନ କରନ୍ତି ଭଗବାନଙ୍କ ରୂପ କିନ୍ତୁ ଅଭକ୍ତମାନେ ଦୁଷ୍କୃତମାନେ ସେମାନେ ଭଗବାନ ରୂପ ଦେଖି ଭୟ କରନ୍ତି ତେଣୁ ଏମାନେ ପ୍ରକୃତରେ ଭୟ କରୁନାହାନ୍ତି ଚ ବିଜନ୍ତ କ୍ଷମାୟ ଭୂତୟ ଉତ ଆତ୍ମସୁଖାୟ ଚାଷ ଭଗବାନ ଯେଉଁ ଆସନ୍ତି ଜୀବର କଲ୍ୟାଣ କରିବା ପାଇଁ ଆସନ୍ତି କ୍ଷମାୟ ଭୂତାୟ ଆତ୍ମସୁଖାୟ ଚାଷ ଭଗବାନ ନିଜେ ମଧ୍ୟ ଆତ୍ମସୁଖ ଭଗବାନ ନିଜେ ତାଙ୍କର ଯେଉଁ ଆସନ୍ତି କୁହାଯାଏ ଭଗବାନ ନିଜର ଯେଉଁ ରହିଛି ଅନ୍ତରଙ୍ଗ ଶକ୍ତି ମାଧ୍ୟମରେ ଭଗବାନ ଆସନ୍ତି ଅନ୍ତରଙ୍ଗ ଶକ୍ତିରେ ଭଗବାନ ଆସନ୍ତି ତେଣୁ ଭଗବାନଙ୍କ ବିକ୍ରୀଡ଼ିତ ଭଗବତ ରୁଚିରାବତାରି ଭଗବାନଙ୍କର ଯେଉଁ କ୍ରୀଡ଼ା ସବୁ ରହିଛି ଭଗବାନ ଯେଉଁ ଲୀଳା ସବୁ ରହିଛି ଭଗବତ ରୁଚିରାବତାରି ବହୁତ ଆନନ୍ଦ ରୁଚିର ଭକ୍ତମାନେ ବହୁତ ଆନନ୍ଦିତ ହୁଅନ୍ତି ଭଗବାନଙ୍କର ଲୀଳା ସ୍ମରଣ କରି କୀର୍ତ୍ତନ କରି ଆନନ୍ଦ ସମୁଦ୍ରରେ ସେମାନେ ମଗ୍ନ ହୋଇଯାଆନ୍ତି ତେଣୁ ପ୍ରବନ୍ଧ ଭଗବତ କହୁଛନ୍ତି ଯେ ନୃସିଂହଦେବଙ୍କ ପରି ଭଗବାନଙ୍କର ଅବତାର ଅବଶ୍ୟ ଭକ୍ତମାନଙ୍କ ମନରେ ଭୀତି ସଞ୍ଚାର କରିବା ପାଇଁ ନୁହେଁ କିନ୍ତୁ ତା ସତ୍ତ୍ୱେ ମଧ୍ୟ ଭକ୍ତମାନେ ଅତ୍ୟନ୍ତ ସରଳ ଓ ଅନୁଗତ ହୋଇଥିବାରୁ ଭଗବାନଙ୍କର ଏହି ଭୟଙ୍କର ରୂପ ଦର୍ଶନ କରି ଭୟଭୀତ ହୋଇଥିଲେ ତେଣୁ ପ୍ରହ୍ଲାଦ ମହାରାଜ ପରବର୍ତ୍ତୀ ପ୍ରାର୍ଥନାରେ ଭଗବାନଙ୍କୁ ଅନୁରୋଧ କରିଛନ୍ତି ତାଙ୍କର କ୍ରୋଧ ପରିହାର କରିବା ପାଇଁ ଭଗବାନଙ୍କର ଏପର୍ଯ୍ୟନ୍ତ କ୍ରୋଧ ପରିହାର ହିଁ ନାହିଁ କ୍ରୋଧ ରହିଛି ଭଗବାନଙ୍କର ପ୍ରହ୍ଲାଦ ସ୍ତୁତି କରୁଛନ୍ତି ଆସ୍ତେ ଆସ୍ତେ କ୍ରୋଧ ଶାନ୍ତ ହେବ ଭଗବାନ ଶାନ୍ତ ହୋଇଯିବେ ଏ ବର୍ତ୍ତମାନ ଅନୁରୋଧ କଲେ ଆପଣ କ୍ରୋଧକୁ ଶାନ୍ତ କରନ୍ତୁ ପ୍ରଭୁ ତେଣୁ ଆ ପର ଶ୍ଳୋକରେ କହୁଛନ୍ତି ତଜ୍ଜଚ୍ଛ ମନୁ ଅସୁରସ୍ତ ହତସ୍ତ୍ୱୟାଦ୍ୟ ମୋଦିତ ସାଧୁରପି ବିଶ୍ଚିକ ସର୍ପ ହତ୍ୟା ଲୋକାଷ୍ଟ ନିର୍ବିତ୍ମିତା ପ୍ରତିଯନ୍ତି ସର୍ବେ ରୂପଂ ନୃସିଂହଂ ବିବାହ ଜନା ସ୍ମରନ୍ତି ନନୁ ପର ଦୁଃଖେନ ସୁଖିତ୍ୱା କଥମସ୍ୟ ବିଶ୍ୱସ୍ୟ ସାଧୁତ୍ୱ ଯଦି ଭଗବାନ କହିବେ ମୋର କ'ଣ ସାଧୁତା ରହିଛି ମୁଁ ତୁମ ପିତାଙ୍କୁ ହତ୍ୟା କଲି ଅନ୍ୟମାନେ ସବୁ ନିନ୍ଦା କରୁଥିବେ ମୋତେ ନା ପ୍ରଭୁ ଏସବୁ ଶିଳ୍ପୀ ତଦକ୍ଷ ମାନ ପ୍ରଭୁ ଆପଣଙ୍କର ଯେଉଁ କ୍ରୋଧ ରହିଛି କ୍ରୋଧକୁ ପରିହାର କରିଦିଅନ୍ତୁ ଅସୁରସ୍ତ୍ର ହତସ୍ତୁଆଦ୍ୟ ପିତା ବୋଲି କହିନାହାନ୍ତି କେବେ କେତେ ଯେତେ ଆମ ପ୍ରହ୍ଲାଦଙ୍କର ଉକ୍ତି ଦେଖୁଛେ କେଉଁଠି ସେ ପିତା ବୋଲି କହିନାହାନ୍ତି ଅସୁର ଏଠି କହୁଛନ୍ତି ଅସୁରସ୍ତ୍ର ହତସ୍ତୁଆଦ୍ୟ ତାଙ୍କର ନିଜ ପିତା ବୋଲି କହିନାହାନ୍ତି ଏ ଅସୁର ଆପଣଙ୍କ ଦ୍ୱାରା ବର୍ତ୍ତମାନ ହତ୍ୟା ହୋଇଛନ୍ତି ହତତ୍ୱାଦ୍ୟ ପ୍ରଭୁ ଆପଣ ତାଙ୍କୁ ହତ୍ୟା କଲେ ମଧ୍ୟ ମୋଦେ ତ ସାଧୁର ବି ବୃଶ୍ଚିକ ସର୍ପ ହତ୍ୟା ସାଧୁମାନେ ମଧ୍ୟ ବୃଶ୍ଚିକ ସର୍ପ ହତ୍ୟା ସାଧୁମାନେ ମଧ୍ୟ ଯେତେବେଳେ ଗୋଟେ ବିଛାକୁ ବା ଗୋଟେ ସାପକୁ ହତ୍ୟା କରନ୍ତି ବା ଅନ୍ୟମାନେ ହତ୍ୟା କଲେ ସେ ସେଥିରେ ଆନନ୍ଦିତ ହୁଅନ୍ତି ମୋଦେ ତ ସାଧୁରପୀ ବୃଶ୍ଚିକ ସର୍ପ ହତ୍ୟା ପ୍ରଭୁପାଦଙ୍କ ଜୀବନରେ ପ୍ରଭୁପାଦ ଯେତେବେଳେ ଯାଇଥିଲେ କାରକାଟାରେ ତାଙ୍କର ଗୁରୁଦେବ ବାପି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ଯେଉଁ ଆଶ୍ରମ ରହିଛି ସେ ଆଶ୍ରମକୁ ଯାଇଥିଲେ ଥରେ ସେଠି ଗୋଟେ ସାପଟେ ଆସି ପହଞ୍ଚିଗଲା। ସାପଟେ ଯେତେବେଳେ ଆସି ପହଞ୍ଚିଗଲା, ଭକ୍ତମାନେ ଚିନ୍ତା କରୁଛି କ'ଣ କରିବେ, ହିଂସା କରିବେ କି ନାହିଁ, ସାପ କ'ଣ କରିବା, ଏଭଳିଆ ଟିକେ ପାଟିତୁଣ୍ଡ ହୋହାଲ୍ଲା ଟିକେ ହୋଇଗଲା। ଉପର ଫ୍ଲୋର୍ରେ ରହିଥିଲେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ମହାଶୟ, ତେଣୁ ସେ ଯେଉଁ ପାଟିତୁଣ୍ଡ ହେଲା ସେ ଆସିଲେ ବାହାର ବାରଣ୍ଡାକୁ ଆସିଲେ, ଦେଖିଲେ ଦେଖିଲେ ଗୋଟେ ସାପଟେ ଅଛି। ସେ କହିଲେ କି ଲିଫ୍ଟ ହତ୍ୟା କର। ପ୍ରପଦ ମହାରାଜ ନୂଆ ନୂଆ ଯାଉଥିଲେ, ତେଣୁ ସେ କହିଲେ ଜଣେ ସାଧୁ ହୋଇକରି ସର୍ପକୁ ହତ୍ୟା କରିବା ପାଇଁ କହିଲେ। ତାପରେ ଯେତେବେଳେ ଏଇ ଶ୍ଳୋକଟି ସେ ଦେଖିଲେ, ସେ କହିଲେ ସାଧୁ ଯାହା କରନ୍ତି ଶାସ୍ତ୍ର ସମ୍ମତ କଥା ହିଁ କରନ୍ତି, ଶାସ୍ତ୍ର ବହିର୍ଭୂତ କଥା କିଛି କରନ୍ତି ନାହିଁ। ଏଥିରେ କୁହାଯାଉଛି ମୋଦତେ ସାଧୁର ବି ବୃଶ୍ଚିକ ସର୍ପ ହତ୍ୟା। ସାଧୁମାନେ ମଧ୍ୟ ଜଣେ ବିଛା ବା ସର୍ପ ଯଦି ଜଣେ ହତ୍ୟା କରନ୍ତି ସେଥିରେ ସେ ଆନନ୍ଦିତ ହୁଅନ୍ତି। ଲୋକାସ୍ତ ନିବୃତ୍ତିତା ପ୍ରତିଯନ୍ତି ସର୍ବେ, ପ୍ରଭୁ ସମସ୍ତ ଲୋକମାନେ ଆନନ୍ଦିତ ହେଉଛନ୍ତି, ନିବୃତ୍ତି ଆପଣଙ୍କ ରୂପରେ ଆପଣଙ୍କର ଆବିର୍ଭାବରେ ସେମାନେ ଆନନ୍ଦିତ ହେଉଛନ୍ତି। ବହୁତ ବର୍ଷ କାଳ ଭୟ କରି ରହିଛନ୍ତି ଦେବତାମାନେ, ଦେବତାମାନେ ଏସବୁ ପୂର୍ବରୁ ସବୁ ବର୍ଣ୍ଣନା କରାଯାଇଛି ଅଷ୍ଟମ ଅଧ୍ୟାୟରେ, ଏମାନେ ସବୁ ସ୍ତୁତି କରିଛନ୍ତି। ସମସ୍ତଙ୍କର ଯାହା ଯାହାର ଯାହା କିଛି କିଛି ଥିଲା ଐଶ୍ୱର୍ଯ୍ୟ କି ଶକ୍ତି ବା ଶକ୍ତି କିଛି ସମ୍ପତ୍ତି ଥିଲା, ଇଏ ହିରଣ୍ୟକଶିପୁ ସବୁ ଛିନ୍ନ କରିଦେଇଥିଲା ସମସ୍ତଙ୍କର, ପୂର୍ବରୁ ବର୍ଣ୍ଣନା କରାଯାଇଛି। ତେଣୁ ଆଜି ଯେତେବେଳେ ଭଗବାନ ହିରଣ୍ୟକଶିପୁ ହତ୍ୟା କରିଛନ୍ତି, ସମସ୍ତେ ବହୁତ ଆନନ୍ଦିତ ହେଉଛନ୍ତି। ନିର୍ବୃତ୍ତିତା ପ୍ରତିଯନ୍ତି ସର୍ବେ, ସମସ୍ତେ ଅପେକ୍ଷା କରୁଛନ୍ତି ପ୍ରଭୁ ରୂପଂ ନୃସିଂହ ବିବାହ ଜନା ସ୍ମରନ୍ତି। ଯେତେବେଳେ ଯାହା ଉପରେ ଭକ୍ତ ଉପରେ ବିପଦ ଆସିବ ସେତେବେଳେ ଆପଣଙ୍କର ଏହି ରୂପକୁ ସେମାନେ ସ୍ମରଣ କରିବେ। ଜୟ ନୃସିଂହଦେବ କି, ନୃସିଂହଦେବଙ୍କୁ ସବୁବେଳେ ସ୍ମରଣ କରିବେ ବିବାହ ଭୟରୁ ମୁକ୍ତ ହେବା ପାଇଁ। ସେଥିପାଇଁ ଆମେ ଭକ୍ତମାନେ ଯୁଆଡ଼େ ଗଲେ ଭକ୍ତ ପିତର ବିନମ୍ନାଥ ନୃସିଂହଦେବ ଭଗବାନ କି କହିକି ଯାଉଛନ୍ତି, ବିଘ୍ନ ଦୂର କରିବେ, ଭୟ ଦୂର କରିବେ। ଭଗବାନଙ୍କ ଅବତାର ହେଉଛି ସେଇଥିପାଇଁ, ତାଙ୍କର ଭକ୍ତଙ୍କୁ ସୁରକ୍ଷା ଦେବା ପାଇଁ। ରୂପଂ ନୃସିଂହ ବିବାହ ଜନା ସ୍ମରନ୍ତି, ସମସ୍ତେ ଏଇଟାକୁ ସ୍ମରଣ କରିବେ ଭଗବାନଙ୍କ ରୂପକୁ। ତେଣୁ ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥ କହୁଛନ୍ତି ଏହି ଶ୍ଳୋକରେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସାଧୁ ବ୍ୟକ୍ତିମାନେ ଯଦିଓ କୌଣସି ଜୀବକୁ ହତ୍ୟା କରିବାକୁ ଚାହାନ୍ତି ନାହିଁ, ତଥାପି ସେମାନେ ସର୍ପ ବୃଶ୍ଚିକ ଆଦି ଈର୍ଷାପରାୟଣ ଜୀବ ନିହତ ହେଲେ ପ୍ରସନ୍ନ ହୁଅନ୍ତି, ଆମେ ଏକ ଆଲୋଚନା କରୁଥିଲେ। ତେଣୁ ଏ ଶ୍ଳୋକରେ ଏଭଳି ଭାବରେ କହି ପରବର୍ତ୍ତୀ ଶ୍ଳୋକରେ ସେ କହୁଛନ୍ତି ଅସୁର ଜାତି ପେ ପି ଅନ୍ୟସାମ ଅସୁରାଣାମ ଇବ ତତ୍ତ୍ୱ ନାମେ ଭୟମ୍ ମିଥ୍ୟା ନାହମ୍ ଇତି। ଯଦିଓ ଅସୁରମାନେ ଭଗବାନଙ୍କର ଏ ରୂପକୁ ଦେଖିକି ଭୟ କରୁଛନ୍ତି, କିନ୍ତୁ ମୋର କୌଣସି ଭୟ ନାହିଁ, ସେ କଥା କହୁଛନ୍ତି ପର ଶ୍ଳୋକରେ, ଶ୍ଳୋକ ପନ୍ଦରରେ। ନାହମ୍ ବିଭମ୍ୟେ ବିଭେମ୍ୟଜିତ ତେ ଅତି ଭୟାନକାଶ୍ୟ ଜୁହାର୍କ ନେତ୍ର ଭ୍ରୁକୁଟିର ଶୋକ୍ର ଆନ୍ତ୍ର ସ୍ରଜ କ୍ଷତଜ କେଶ ରସଙ୍କୁ କର୍ଣ୍ଣା ନିହା ଦଭିତ ଦିଗିଭାବ ଅରିଭିନ୍ନ ଖାଗ୍ରା। ଶୋକ ସବୁ ସନ୍ଧି ହୋଇକି ରହିଛି, ଆମେ ଆମର ଏତେ ଜ୍ଞାନ ନାହିଁ, ସେଥିପାଇଁ ଆମେ ତାକୁ ସନ୍ଧି ବିଚ୍ଛେଦ କରି ରଖୁଛେ। ନାମ ବିଭେମି, ପ୍ରଭୁ ମୋର କୌଣସି ଭୟ ନାହିଁ ଯେ ରୂପ ଦେଖି। ନାମ ବିଭେମି ଭଗବାନ ଯେଉଁ ରୂପ ରହିଛି, ଭୟାନକ ରୂପ ଭଗବାନ ଧାରଣ କରିଥିଲେ, ଅତି ଭୟାନକାଶ୍ୟ ଜୁହାର୍କ ଜୁହାର୍କ ଜୁହା କିଭଳି ରହିଛି ନା, ଭୟଙ୍କର ମୁଖ ଜୁହା, ସୂର୍ଯ୍ୟ ପରି ଉଜ୍ଜ୍ୱଳ ନେତ୍ର ଅର୍କ ନେତ୍ର, ଅର୍କ ପରି ସୂର୍ଯ୍ୟଙ୍କ ଭଳି ନେତ୍ର, ଭ୍ରୁକୁଟି ରଭସ ଭ୍ରୁକୁଟି ଭ୍ରୁଭଙ୍ଗୀ କିଭଳି ରହିଛି, ନା ବହୁତ ଭୀଷଣ ରୂପ ରହିଛି ଯେଉଁ ଭଙ୍ଗୀର, ସେ କହୁଛନ୍ତି ମୁଁ ସେଥିରେ ଭିତ ନୁହେଁ ପ୍ରଭୁ। ସେଇଭଳି ଭାବେ ଉଗ୍ରଦଂଷ୍ଟ୍ରା ତୀକ୍ଷ୍ମଦନ୍ତ ଭଗବାନଙ୍କ ପାଖରେ ଅଛି, ଆନ୍ତଃସ୍ରଜ ସେଠି ହିରଣ୍ୟକଶିପୁର ଯେଉଁ ଅନ୍ତମାଳ ରହିଛି, ଅନ୍ତନାଡ଼ି ଇଣ୍ଟେଷ୍ଟାଇନ୍, ସେ ଇଣ୍ଟେଷ୍ଟାଇନ୍କୁ ପକାଇଛନ୍ତି ଭଗବାନ, ଫୁଲ ମାଳ ହିସାବରେ ପକାଇଛନ୍ତି, ସେଠି ସବୁ ରକ୍ତ ସବୁ ଲାଗିକି ରହିଛି। କିନ୍ତୁ ଯେ ଦେଖି ଭୟ କରୁଛି, କିନ୍ତୁ ପ୍ରହ୍ଲାଦ କହୁଛନ୍ତି ମୁଁ ସେଥିରେ ଭୟ କରୁନାହିଁ। ସେଇଭଳି ଭାବରେ ଅନ୍ତଃସଜ କ୍ଷତଜ, କ୍ଷତଜ କହିଲେ ରକ୍ତ ସବୁ ଲାଗିଛି, କେଶର ସଙ୍ଗୁ କର୍ଣ୍ଣା ରକ୍ତାକ୍ତ କେଶର, ତାଙ୍କର ଯେଉଁ ରହିଛି କେଶର ରହିଛି ରକ୍ତାକ୍ତ ହୋଇକି ରହିଛି, ଏବଂ ଉନ୍ନତ କର୍ଣ୍ଣ ରହିଛି ଶଙ୍କୁ କର୍ଣ୍ଣା ନିହାଦ, ନିହାଦ କହିଲେ ଭଗବାନ ବର୍ଜନ କରୁଛନ୍ତି, ଏଥିରେ ଭିହିତ ଦିଗ୍ଭିହିତା ଦିଗ୍ଭାବ ଦିଗିଭାବ ଯେଉଁ ଦିଗ୍ଗଜ ସବୁ ରହିଛନ୍ତି ସେମାନେ ଭୟ କରି ପଳାଇ ଯାଉଛନ୍ତି। ନଖ ଗ୍ରା ଭଗବାନ ଯେଉଁ ନଖର ଅଗ୍ର ରହିଛି ଶିଳା ଟଙ୍କ ନଖାଳେ, ତାକୁ ଦେଖିଲେ ମଧ୍ୟ ସେମାନେ ଭୟ କରିଥିବେ ଅସୁରମାନେ, କିନ୍ତୁ ପ୍ରଭୁ ମୁଁ ଭୟ କରୁନାହିଁ। ତେଣୁ ପ୍ରଭୁପାଦ ମହାରାଜ ତାଙ୍କ କଥାବାର୍ତ୍ତା କହୁଛନ୍ତି ଯେ ସିଂହ ଅନ୍ୟ ପଶୁମାନଙ୍କ ନିକଟରେ ଅତ୍ୟନ୍ତ ଭୟଙ୍କର, କିନ୍ତୁ ତା ଶାବକ ନିକଟରେ ଟିକିଏ ହେଲେ ବି ଭୟଙ୍କର ନୁହେଁ। ତା ଶାବକ ତା'ର ଛୁଆ ତା ପାଖରେ ଯାଇ ରହୁଛି ଶୋଉଛି, ତା ପାଖରେ କୌଣସି ଭୟ ନାହିଁ। ଅନ୍ୟ ଜନ୍ତୁ ଦେଖିକରି ସବୁ ଭୟ ପଳାଇ ଯାଉଛନ୍ତି। ସେହିଭଳି ଭାବରେ ସମୁଦ୍ରର ଜଳ ଅବଶ୍ୟ ସ୍ଥଳତର ଜୀବମାନଙ୍କ ନିକଟରେ ଅତ୍ୟନ୍ତ ଭୟଙ୍କର, କିନ୍ତୁ ସେହି ସମୁଦ୍ରର ଏକ ଛୋଟ ମାଛ ନିକଟରେ ତା ଭୟାବହ ନୁହେଁ। ସମୁଦ୍ରରେ ଗୋଟେ ଛୋଟ ମାଛଟେ ମଧ୍ୟ ଆନନ୍ଦରେ ସେଠି ଖେଳୁଛି, କାହିଁକି? କାରଣ ସେ ଛୋଟ ମାଛଟି ସେ ବିଶାଳ ସମୁଦ୍ରର ଆଶ୍ରୟ ଗ୍ରହଣ କରିଛି। ବନ୍ୟା ଜଳରେ ଯଦିଓ ବଡ଼ ବଡ଼ ହାତୀ ମଧ୍ୟ ଭାସିଯାଆନ୍ତି, କିନ୍ତୁ ସେହି ଜଳ ପ୍ରବାହ ବିପରୀତ ଦିଗରେ ଛୋଟ ଛୋଟ ମାଛମାନେ ପହଞ୍ଚିଥାନ୍ତି। ଜଳ ପ୍ରବାହ ଯେଉଁ ରହିଛି ବିପରୀତ ଦିଗରେ ଛୋଟ ମାଛମାନେ ପହଞ୍ଚିଥାନ୍ତି, ଅଦ୍ଭୁତ ରହିଛି ମାଛର ଶକ୍ତି ରହିଛି, କାରଣ ସେ ସମୁଦ୍ରରେ ଆଶ୍ରୟ ନେଇଛନ୍ତି। ତେଣୁ ପ୍ରହ୍ଲାଦଙ୍କର ଭଗବାନଙ୍କ ରୂପ ଦେଖି ତାଙ୍କର ଭୟ ନାହିଁ। ତେଣୁ ଷୋଳ ଶ୍ଳୋକରେ କହୁଛନ୍ତି ଯେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଆପଣଙ୍କର ପାଦ ସେବାରେ ମୋତେ ନିଯୁକ୍ତ କରନ୍ତୁ। ପାଦ ସମ୍ଭାବନାର୍ଥମ କହୁଛନ୍ତି, ତ୍ରସ୍ତୋହସ୍ତ୍ୟାଂ କୃପଣବତ୍ ସ୍ଥଳଦୁଃସ୍ର ସଂସାର ଚକ୍ର କଦନା ପ୍ରସୁତା ପ୍ରଣୀତ ବଦ୍ଧ ସ୍ୱକର୍ମଭିର ସପ୍ତମ ତେ ଅଙ୍ଗ୍ରି ମୂଳ ପ୍ରୀତୋ ଅପବର୍ଗ ଶରଣ ଭୟସ୍ରେ କଦା। ପ୍ରଭୁ ମୁଁ ଯଦି ଆପଣଙ୍କର ଭୟଙ୍କର ରୂପ ଦେଖି ଭୟଭୀତ ହେଉନାହିଁ, କିନ୍ତୁ ମୁଁ ଭୟଭୀତ ହେଉଛି କେଉଁଥିପାଇଁ ନା, ଏ ସଂସାର ଚକ୍ର, ସଂସାର ଚକ୍ରରେ ସମସ୍ତେ ପେଶି ହୋଇଯାଉଛନ୍ତି। ସଂସାର ଚକ୍ରରେ ଜନ୍ମ ମୃତ୍ୟୁ ଦ୍ୱାରା ବ୍ୟାଧି ସଂସାର ଚକ୍ର ରହିଛି। ତସ୍ତୋ ହି ଅହଂ କୃପଣ ବତ୍ସଳ, ଭଗବାନ ହେଉଛନ୍ତି କୃପଣ ବତ୍ସଳ, କୃପଣ ଆମେ ସବୁ କୃପଣ, କୃପଣ କି କାହାକୁ କୁହାଯାଏ, କୃପଣ ବ୍ୟକ୍ତିର ସଂଜ୍ଞା ଦିଆଯାଇଛି ଉପନିଷଦରେ। କୃପଣ କହିଲେ ସିଏ ଯିଏ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇ ଏ ଶରୀର ତ୍ୟାଗ କରିଦେଉଛି ଭଗବାନଙ୍କୁ ନ ଜାଣିକି, ଅକ୍ଷର ବିଦିତ ଅବିଦିତ୍ୱା ଭଗବାନଙ୍କୁ ନ ଜାଣିକରି ଶରୀର ତ୍ୟାଗ କରିଦେଲେ ସେ ହେଉଛନ୍ତି କୃପଣ। ଆର ବିପରୀତ ଶବ୍ଦ ହେଉଛି ବ୍ରାହ୍ମଣ, ବ୍ରାହ୍ମଣ କହିଲେ ଯେ ଭଗବାନ ଜାଣନ୍ତି। ତେଣୁ ଭଗବାନ ହେଉଛନ୍ତି କୃପଣ ବତ୍ସଳ, ଏ ବଦ୍ଧ ଜୀବମାନଙ୍କ ପ୍ରତି କୃପା କରି ସେ ଆସୁଛନ୍ତି ତାଙ୍କୁ ଉଦ୍ଧାର କରିବା ପାଇଁ। କୃପଣ ବତ୍ସଳ ଦୁଃସହପୁର ସଂସାର ଚକ୍ର, ଏ ଯେଉଁ ଜନ୍ମ ଚକ୍ର ରହିଛି ଏଇଟାକୁ ସହି ଜଣେ ବହୁତ ଦୁଃସ ଜଣେ ତାକୁ ଏଡ଼େଇ ଦେଇପାରିବ ନାହିଁ। ଅତି ଉଗ୍ର ସଂସାର ଚକ୍ର କଦନାଥ ଦୁଃଖଦଶା ଯେଉଁ ରହିଛି ଗ୍ରସତା ପ୍ରଣୀତ, ଏ ଭୌତିକ ଜଗତ ହେଉଛି ଗ୍ରସତା, ଗୋଟିଏ ଜୀବ ଅନ୍ୟ ଜୀବର ଜୀବନ କୁହାଯାଉଛି। ପ୍ରଥମ ସ୍କନ୍ଧ 13 ଅଧ୍ୟାୟରେ ସେଟା କୁହାଯାଇଛି। ନାରଦ ମୁନି ସେଟା କହୁଛନ୍ତି, ଜୀବ ଜୀବସ ଜୀବନ, ଗୋଟେ ଜୀବ ଆଉ ଗୋଟେ ଜୀବକୁ ଖାଇଦେଉଛି, ଜୀବ ଜୀବସ ଜୀବନ। ତେଣୁ ଏହିଭଳି ଭାବରେ ସଂସାରରେ ବଦ୍ଧ ସ୍ୱକର୍ମ ବି ଆମେ ନିଜ କର୍ମ ଦ୍ୱାରା ଯେଉଁଭଳି ଭାବରେ କର୍ମ କରିଥିଲେ ସେହି କର୍ମରେ ଆମେ ବଦ୍ଧ ହୋଇକି ରହିଛେ, କର୍ମବନ୍ଧନରେ ଆମେ ରହିଛେ। କିନ୍ତୁ ପ୍ରଭୁ ହେ ଉଷୋତ୍ତମ, ପ୍ରଭୁ ଆପଣଙ୍କର ଅଙ୍ଗ୍ରିମୂଳ ଆପଣଙ୍କର ପାଦପଦ୍ମରେ ଯେଉଁମାନେ ପ୍ରୀତ ଅପବର୍ଗ ଶରଣ, ଯେଉଁମାନେ ଶରଣ ନେଉଛନ୍ତି ଆପଣଙ୍କ ପାଦପଦ୍ମରେ ସେମାନେ ଅପବର୍ଗ ପ୍ରାପ୍ତ ହେବେ। ଭୌତିକ ଜଗତକୁ ପବର୍ଗ ବୋଲି କୁହାଯାଏ, ପ ପ ବ ଭ ମ ଏ ପାଞ୍ଚଟି ଶବ୍ଦ ଯେଉଁ ରହିଛି ହେଉଛି ପବର୍ଗ। ସମସ୍ତେ ପରିଶ୍ରମ କରୁଛନ୍ତି, ପରିଶ୍ରମ କଲେ ପାଟିରୁ ଫେଣ ବାହାରୁଛି, କିନ୍ତୁ ଏତେ ପରିଶ୍ରମ କରିକି ମଧ୍ୟ ସବୁ ବ୍ୟର୍ଥ ହୋଇଯାଉଛି ଏବଂ ସମସ୍ତଙ୍କର ଭୟ ରହୁଛି ଏବଂ ଅନ୍ତିମ ପବର୍ଗ ହେଉଛି ମୃତ୍ୟୁ। କିନ୍ତୁ ଭଗବାନଙ୍କର ଶରଣ ଯେଉଁମାନେ ଯାଉଛନ୍ତି ସେମାନେ ଆଉ ପବର୍ଗ ରହୁନାହାନ୍ତି, ଅପବର୍ଗ ରାସ୍ତାରେ ଚାଲୁଛନ୍ତି। ତେଣୁ ଏ ଅପବର୍ଗ ରାସ୍ତାରେ ପ୍ରଭୁ ମୋତେ କେବେ ଆପଣ ଭୟସ୍ୟ କଦାନ, ଆପଣ କେତେବେଳେ ଆପଣ ମୋର ଆପଣ ମୋତେ ଆପଣଙ୍କ ଶରଣରେ ନେବେ, ମୋତେ କେତେବେଳେ ଡାକିବେ ପ୍ରହ୍ଲାଦ ଆସ ନୟ ଭୟ ଆସ ପ୍ରହ୍ଲାଦ। ଏଠି କୁହାଯାଉଛି କେତେବେଳେ ପ୍ରଭୁ ଆପଣଙ୍କ ପାଦ ସେବା ନିଯୁକ୍ତ କରିବେ। ପ୍ରଭୁପାଦ ମହାରାଜ କହୁଛନ୍ତି ସମସ୍ତଙ୍କ ପକ୍ଷରେ ଭଗବାନଙ୍କ ଶ୍ରୀ ପାଦ ପଦ୍ମରେ ଶରଣ ଗ୍ରହଣ କରି ଏବଂ ପୂର୍ଣ୍ଣ ରୂପେ କୃଷ୍ଣ ଭାବନା ମୃତ୍ୟୁର ଶିକ୍ଷା ଗ୍ରହଣ କରି ଭଗବାନ ଶ୍ରୀ ପାଦ ପଦ୍ମକୁ ଫେରିବା ପାଇଁ ଉତ୍ସୁକ ହେବା ଉଚିତ। ପ୍ରହ୍ଲାଦ ମହାରାଜ ମହାଜନ ଜଣେ କଥା ସପନ୍ଥା, ସେ ଜଣେ ମହାଜନ, ସେ ଯେଉଁଭଳି ଭାବରେ ପ୍ରାର୍ଥନା କରୁଛନ୍ତି ଆମେ ମଧ୍ୟ ସେଭଳି ଭାବରେ ପ୍ରାର୍ଥନା କରିବା। ପ୍ରଭୁ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଭଗବାନଙ୍କ ସେବାରେ ନିଯୁକ୍ତ ହେବା ପାଇଁ ଇଏ ମହାମନ୍ତ୍ର ଦେଉଛି, ଭଗବାନ ପ୍ରାର୍ଥନା କରାଯାଉଛି, ପ୍ରଭୁ ଆପଣଙ୍କ ସେବାରେ ଏ ରାଧାରାଣୀ ହରେ କହିଲେ ରାଧାରାଣୀ ସମ୍ବୋଧନରେ ହରି ହରିଙ୍କର ଯେଉଁ ଶକ୍ତି ସେମିତି ହରା ହରାକୁ ସମ୍ବୋଧନରେ ହରେ ବୋଲି କୁହାଯାଏ। ତେଣୁ ରାଧାରାଣୀଙ୍କୁ ପ୍ରାର୍ଥନା କରାଯାଉଛି ହେ ହରେ ରାଧାରାଣୀ। ଏଠି ସୀତାଦେବୀ ରହିଛନ୍ତି, ସୀତାଦେବୀ ମଧ୍ୟ ସେହି ହରି ଭଗବାନଙ୍କ ଶକ୍ତି। ତେଣୁ ପ୍ରଭୁ ଆପଣ କୃପା କରି ମା ଆପଣ କୃପା କରି ଆମକୁ ସେହି ଭଗବାନ କୃଷ୍ଣଙ୍କର ସେ ଭଗବାନ ରାମଙ୍କର ସେବାରେ ନିୟୋଜିତ କରନ୍ତୁ ଏ ମା ମନ୍ତ୍ର। ତେଣୁ ତାପରେ ଶ୍ଳୋକ 17ରେ କହୁଛନ୍ତି ନନୁ ମଦ ଅଙ୍ଗ୍ରି ସେବୟା କିଙ୍ କରିସେ ଆସି କିଙ୍ କରିସେ ଆସି। ଯଦି ଭଗବାନ କହିବେ ପ୍ରହ୍ଲାଦ ମୋର ପାଦ ସେବା କରିବା ପାଇଁ କହୁଛ ଯେ ଏଇଟା ଦ୍ୱାରା କ'ଣ ହେବ, ମୋର ନନୁ ମଦ ଅଙ୍ଗ୍ରି ସେବୟା କିଙ୍ କରିସେ ଆସି କ'ଣ ପାଇଁ କରିବ ମୋର ପାଦ ସେବା। ପୈତୃକମ୍ ତ୍ରିଜଗଦ ତ୍ରିଜଗଦୈ ଐଶ୍ୱର୍ଯ୍ୟ ସୁଖମ ତାବତ୍ ଭୁଙ୍କ୍ତେ ତତ୍ ଆହ। ତୁମର ପିତା ଏ ତ୍ରିଜଗତର ମାଲିକ ରହିଛନ୍ତି, ସବୁକିଛିର ଈଶ୍ୱର ସିଏ, ଏବଂ ତାଙ୍କ ଅନ୍ତରେ ବର୍ତ୍ତମାନ ତୁମେ ସେସବୁ ପାଇବ। ତେଣୁ ମୋର ପାଦ ସେବା ପାଇଁ କାହିଁକି ଆଗ୍ରହ ପ୍ରକାଶ କରୁଛ, ଯେମିତି କାଳେ ଭଗବାନ ଏକଥା କହିବେ ବା ଚିନ୍ତା କରିବେ। ତେଣୁ ପ୍ରହ୍ଲାଦ କହୁଛନ୍ତି ପ୍ରଭୁ ଯସ୍ମା ପ୍ରିୟା ପ୍ରିୟ ବିୟୋଗ ସଂଯୋଗ ଜନ୍ମା ଶୋକା ଘୃଣା ସକଳ ଯୋଗ ନିଷିଦ୍ଧ ୟମାନ ଦୁଃଖ ସଦଂ ତଦପି ଦୁଃଖ ମତଧିୟମ ଭୂମନ୍ ରମାମି ବଦମି ତବ ଦାସ୍ୟୋଗମ। ପ୍ରଭୁ ଯସ୍ମାତ୍ ପ୍ରିୟା ପ୍ରିୟ ବିୟୋଗ ସଂଯୋଗ ଜନ୍ମ ସୁଖାଗ୍ନିନା, ଏ ଭୌତିକ ଜଗତର ରୂପକୁ ମୁଁ ଠିକ ଭାବରେ ବୁଝିପାରେ ପ୍ରଭୁ। ଏଠି ପ୍ରିୟର ବିୟୋଗ ହୋଇଯାଉଛି, ପ୍ରିୟ ବ୍ୟକ୍ତିଙ୍କର ବିୟୋଗ ହୋଇଯାଉଛି, ଅପ୍ରିୟ ବ୍ୟକ୍ତିଙ୍କର ସଂଯୋଗ ହୋଇଯାଉଛି। ଏହିଭଳି ଭାବରେ ଏଇ ଜନ୍ମ ଚକ୍ରରେ ସମସ୍ତେ ଘୁରି ବୁଝୁଛନ୍ତି, ଶୋକାଗ୍ନିନା ସମସ୍ତେ ଶୋକ ରୂପ ଅଗ୍ନିରେ ସମସ୍ତେ ଦୟ ହେଉଛନ୍ତି। ସକଳ ଜନ ସିଦ୍ଧ ହେବା ମହାନ,
ଖାଲି ଯେ ମନୁଷ୍ୟ ଦାନ ସେଇଟା ହେଉଛି କାମ ସବୁ
ବହୁତ ଆପନ୍ନ ଗୁଣା ଲୋକ ପୁନରାବର୍ତ୍ତି ଅଟନ୍ତି ସବୁଠାରେ ଶୋକ ଅଗ୍ନି ରହିଛି ଏବଂ ଦୁଃଖ ସ୍ଲୋଗାନ ତଥାପି ଦୁଃଖ ମାତ ଧିଏ ଆୟ
ଯଦିଓ ଦୁଃଖ ପାଇଁ ବହୁତ ପ୍ରକାର ବ୍ୟବସ୍ଥା କରୁଛନ୍ତି ଦୁଃଖରୁ ନିବୃତ୍ତ ହେବା ପାଇଁ କିନ୍ତୁ ତଥାପି ସେ ଦୁଃଖ ଦୂର ହୋଇପାରୁନାହିଁ ଅତ ଧିଆ ଅତ ଧିଆ କହିଲେ ଯେଉଁମାନେ ବୁଦ୍ଧିମାନ ନୁହନ୍ତି ସେମାନେ ଏହି ଭୌତିକ ଜଗତରେ ଭୂମନ ଭ୍ରମାନ ଭୌତିକ ଜଗତରେ ପୁରି ପଡ଼ୁଛନ୍ତି ତବ ବଦମେ ତବ ଦାସ୍ୟ ଯୋଗମ
ପ୍ରଭୁ ଆପଣ ଆପଣଙ୍କର ଦାସ୍ୟ ମୋତେ ସ୍ୱୀକାର କରନ୍ତୁ ଆପଣ ଦାସ ହିସାବରେ ସ୍ୱୀକାର କରନ୍ତୁ ଦାସ୍ୟ ଯୋଗମ ପ୍ରହ୍ଲାଦ ମହାରାଜ ଭଗବାନଙ୍କୁ ଦାସ୍ୟ ସମ୍ବନ୍ଧ ସମ୍ବନ୍ଧିତ ଏଥିରୁ ଜଣାପଡ଼ୁଛି ଦାସ୍ୟ ଯୋଗମ ଦାସ୍ୟଭକ୍ତି ପ୍ରଦାନ କରନ୍ତୁ ପ୍ରଭୁ ଆପଣଙ୍କର ଦାସ୍ୟଭକ୍ତି ପ୍ରଦାନ କରନ୍ତୁ ତେଣୁ ବାବାର୍ଥରେ ମନୁଷ୍ୟକୁ ଅବଶ୍ୟ ହିଁ ଭଗବାନଙ୍କ ପ୍ରେମ ସେବାରେ ଯୁକ୍ତ ହେବା ପାଇଁ ଶିକ୍ଷା ଲାଭ କରିବାକୁ ହେବ ତାହା କୃଷ୍ଣ ଭାବନାଭୂତ ଆନ୍ଦୋଳନର ଉଦ୍ଦେଶ୍ୟ ଜଡ଼ଜାଗତିକ ଅବସ୍ଥାରେ ପରିବର୍ତ୍ତନ କରି କେହି କେବେ ସୁଖୀ ହୋଇପାରିବ ନାହିଁ କାରଣ ଜଡ଼ଜଗତରେ ସର୍ବଦା ଦୁଃଖ ଏବଂ ଦୁର୍ଦ୍ଦଶା ବିଦ୍ୟମାନ ତେଣୁ ତାପରେ ଶ୍ଳୋକ 18ରେ କହୁଛନ୍ତି ଶ୍ଳୋକ 18ରେ ସୋହଂ ପ୍ରିୟସ୍ୟ ଶ୍ରୁଧ ପରଦେବତାୟା ଲୀଳା କଥା ସ୍ତବନ ସିଂହ ବିରିଞ୍ଚ ଗୀତା ଅଞ୍ଜିତର୍ମି ଅନୁଗୁଣ ଗୁଣ ବିପ୍ରମୁକ୍ତ ଦୁର୍ଗା ଚେ ପଦ ଦୁର୍ଗାଳୟ ହଂସ ସଂଘ ଭଗବାନଙ୍କ ଗୁଣଗାନ କଥା କୁହାଯାଉଛି ଗୁଣଗାନ କରିବେ ନନୁ ମତ ଦାସେ ବର୍ତ୍ତମାନ ବି ତ୍ୟା ପ୍ରସ୍ତୁତ ପ୍ରସ୍ତୁତ ସାଂସାରିକ ଦୁଃଖ ଔଷଧ ଅନ୍ୟ ଅନ୍ୱିଷ୍ଟ ବ୍ୟାମ ଏବତି ତତ୍ର ମାନେ ତାର ଅର୍ଥ ହେଉଛି ଆମର ଦାସ୍ୟଭାବ ଲାଭ କରିଲେ ଓ ପ୍ରକୃତ ସାଂସାରିକ ଦୁଃଖର ଅନ୍ୟ ଔଷଧ ତୁମର ଅନ୍ୱେଷଣ କରାହେଉଛି ମୋର ଦାସ୍ୟ ହେଲା ପରେ ମଧ୍ୟ ଯେଉଁମାନେ ଯେମିତି ଉନ୍ନତ ଲୋକ ଯିବା ପାଇଁ ଚାହାନ୍ତି ବା ଅନ୍ୟାନ୍ୟ କାମନା ସବୁ ରହିଛି ତୁମେ ମଧ୍ୟ ସେମିତି କିଛି କାମନା କର ଖାଲି ମୋର ଦାସ୍ୟରେ ଏକାନ୍ତ ଭାବରେ ମୋର ସେବା କରିବା ପାଇଁ ଚାହୁଁଛ କାଳେ ଭଗବାନ ଏକଥା କହିବେ ସେଥିପାଇଁ ଏ ଶ୍ଳୋକଟି କହୁଛନ୍ତି ପ୍ରଭୁ ସୋହଂ ପ୍ରିୟସ୍ୟ ଶ୍ରୁଦ ପରଦେବତାୟା ଅନ୍ୟ କୌଣସି ଦେବତାଙ୍କର ମୁଁ ଆରାଧନା କରିବା ପାଇଁ ଚାହୁଁନାହିଁ ଭଗବାନ ମୋତେ କହିଲେ ସର୍ବଧର୍ମ ପରିତ୍ୟଜ୍ୟ ମାମକଂ ଶରଣଂ ବ୍ରଜ ଲୀଳା କଥାସ୍ତବ ନୃସିଂହ ବିରିଞ୍ଚି ଗୀତା ଆପଣଙ୍କ ଯେଉଁ ଲୀଳା ସବୁ ରହିଛି ବିରିଞ୍ଚି ବ୍ରହ୍ମା ଆଦି ଭଗବାନ ଭକ୍ତମାନେ ସେ ସବୁ ଗୁଣଗାନ କରିଛନ୍ତି ଭଗବାନଙ୍କ ଲୀଳାକୁ ଗାନ କରିଛନ୍ତି ସେହି ଗୁଣ ସେହି ସବୁ ଲୀଳାକୁ ଯଦି ଆମେ ଗାନ କରିବା ଅଞ୍ଜ ହିତର୍ମୀ ଅନୁଗୁଣ ଅଞ୍ଜ ବହୁତ ସହଜରେ ଆମେ ବହୁତ ସାଗର ପାର ହୋଇଯିବା ଅନୁଗୁଣ ସେଇଟାକୁ ଯଦି ସ୍ମରଣ କରିବା ପ୍ରହ୍ଲାଦ ମହାରାଜ ଭକ୍ତିର ଯେଉଁ ନଅଟି ଅଙ୍ଗ ରହିଛି ସେ ସ୍ମରଣର ସେ ହେଉଛି ଆଚାର୍ଯ୍ୟ ସବୁବେଳେ ଭଗବାନଙ୍କର ସ୍ମରଣ କରୁଥିଲେ ସେ କଥା ଅନୁଗୁଣ ଗୁଣ ବିପ୍ରମୃତ ତେଣୁ ବିଶେଷ ଭାବରେ ବିପ୍ରମୃତ ବିପ୍ରମୃତ କହିଲେ ବିଶେଷ ଭାବରେ ବିପ୍ରମୁକ୍ତ ବୋଲି ଗୁଣେଇ ଗଲେ ରାଗାଦି ବି ବିଶେଷଣ ପ୍ରମୁକ୍ତ ପୂର୍ଣ୍ଣ ଭାବରେ ମୁକ୍ତ ହୋଇଯିବା ଗୁଣ ବିପ୍ରମୁକ୍ତ ଦୁର୍ଗାଣେ ପ୍ରତିଯୋଗାଳୟ ମହଂସ ସଂଘ ତେଣୁ ଏଇ ଯେଉଁ ବିଭିନ୍ନ ଭଗବାନଙ୍କର ଶରଣରେ ଗଲେ ଯେତେ ପ୍ରକାର ଦୁଃଖ ଆସିଲେ ମଧ୍ୟ ଦୁର୍ଗାଣୀ ଭୌତିକ ଜଗତର ଯେ ଅଧିଷ୍ଠାନ ଦେଇଛନ୍ତି ଦୁର୍ଗା ବୋଲି କୁହନ୍ତି କୁହାଯାଏ କାହିଁକି ନା ଭୌତିକ ଜଗତ କେହି ପାର ହୋଇପାରିବେ ନାହିଁ ଭୌତିକ ଜଗତ କେହି ଉଦ୍ଧାର ହୋଇପାରିବେ ନାହିଁ କାରଣ ଅଧିଷ୍ଠାତି ଦେଇ କହୁଛନ୍ତି ଦୁର୍ଗା ଦୁ ମାନେ ଅସମ୍ଭବ ଏଠୁ ପାର ହେବା ସେଥିପାଇଁ ତାଙ୍କର ନାମ ହେଉଛି ଦୁର୍ଗା ଦଶ ପୂଜା ଧାରଣ କରିଛନ୍ତି ଅସ୍ତ୍ର ଧାରଣ କରିଛନ୍ତି ବିଭିନ୍ନ ପ୍ରକାର ପୂଜାରେ ପ୍ରଦୀପ୍ତ କରୁଛନ୍ତି ଜୀବମାନଙ୍କୁ କରାଯାଉଛି କିନ୍ତୁ ଭଗବାନଙ୍କ ଶରଣ ଗଲେ ସମସ୍ତ ବିପଦରୁ ଜଣେ ମୁକ୍ତ ହୋଇଯିବ ଦୁର୍ଗାଣୀ ପଦ ଯୋଗାଡ଼ ଏବଂ ହଂସ ସଂଜ୍ଞା ଭଗବାନଙ୍କର ପାଦପଦ୍ମରେ ଯେଉଁମାନେ ଆଶ୍ରୟ ନେଇଛନ୍ତି ମଧ୍ୟ ପରମହଂସ ଯେଉଁମାନେ ଭଗବାନ ଭକ୍ତ ଏଇ ଭକ୍ତ ସଂଘ ବୈଷ୍ଣବ ସଂଘ କଥା କୁହାଯାଉଛି। ଆଜି ନାରଦଙ୍କ ସଂଘଲାଭ କରିଥିବାରୁ ସେ ଆଜି ଏହି ସ୍ଥିତି ପ୍ରାପ୍ତ ହୋଇଛନ୍ତି, ତେଣୁ ସେ ସତ୍ସଙ୍ଗ କାମନା କରୁଛନ୍ତି, ସତ୍ସଙ୍ଗ କାମନା କରୁଛନ୍ତି। ଅନ୍ୟ ଯେଉଁ ଜ୍ଞାନ କର୍ମାଦି ଇତ୍ୟାଦି ରହିଛି ସେସବୁ ତ୍ୟାଗ କରି ଶୁଦ୍ଧ ଭକ୍ତି ଯୋଗ ଆଚରଣ କରିବା ପାଇଁ ସେ ଚାହୁଁଛନ୍ତି। ପ୍ରିୟସ୍ୟ ଉଜ୍ଜ୍ୱଳ ଭକ୍ତାନାଂ କାନ୍ତସ୍ୟ ଶ୍ରୁଧ ସଖ୍ୟ ଭକ୍ତାନାଂ ସଖ୍ୟୁ ପରଦେବତାୟା ଦାସ୍ୟ ଭକ୍ତାନାଂ ମଦ୍ବିଧାନାଂ ପ୍ରଭୁ ସେୟାରଟା କରୁଛି ସେୟାର। ତେଣୁ ଏଠି କୁହାଯାଉଛି ବିଭିନ୍ନ ଦାସ ଯେଉଁ ବିଭିନ୍ନ ପ୍ରକାର ସ୍ତର ରହିଛି, କିଏ ଭଗବାନଙ୍କ ସହିତ କାନ୍ତ ବା ମାଧୁର୍ଯ୍ୟ ରସରେ ସମ୍ବନ୍ଧିତ, କିଏ ଭଗବାନଙ୍କ ସଖ୍ୟ ରସରେ ସମ୍ବନ୍ଧିତ, କିଏ ଦାସ୍ୟ ରସରେ ସମ୍ବନ୍ଧିତ, ଏସବୁ କଥାକୁ ଏଠି ଆର ଭାବରେ ସବୁ ଆସୁଛି। ପ୍ରହ୍ଲାଦ ସେ ଭାବ ସବୁ ଆସୁଛି, ପ୍ରହ୍ଲାଦ କିନ୍ତୁ ଭଗବାନଙ୍କ ସହିତ ଦାସ୍ୟ ସମ୍ବନ୍ଧରେ ସମ୍ବନ୍ଧିତ। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ପରମ୍ପରା ଧାରାରେ ପ୍ରାପ୍ତ ପ୍ରାମାଣିକ ସଙ୍ଗୀତ ହିଁ କେବଳ ଗାଇବା ଉଚିତ। ଆମେ ଯେକୌଣସି ସଙ୍ଗୀତ ଗାନ କରିବା କଥା ନୁହଁ, ପ୍ରାମାଣିକ ପରମ୍ପରାରେ ଯେଉଁ ଆସୁଛି ଯେଉଁ ସଙ୍ଗୀତ, ଭକ୍ତିବିନୋଦ ଠାକୁର, ନରୋତ୍ତମ ଦାସ ଠାକୁର ଇତ୍ୟାଦି ଯେଉଁ ଆଚାର୍ଯ୍ୟମାନେ ଯେଉଁ ସଙ୍ଗୀତ ଗାନ କରିଛନ୍ତି ସେହି ସଙ୍ଗୀତ ହିଁ ଗାନ କରିବା। ସେଥିପାଇଁ ଭଗବତ ଗୀତାରେ ଭଗବାନ କହିଲେ ଏବଂ ପରମ୍ପରା ପ୍ରାପ୍ତମ, ପରମ୍ପରାରେ ଏସବୁ ଆସୁଛି ସେ ଜ୍ଞାନ। ତେଣୁ କେହି କହିପାରନ୍ତି ଯେ ପରମାର୍ଥିକ ଜୀବନରେ ଉନ୍ନତି ସାଧନ କରିବା ପାଇଁ ତପସ୍ୟା କରିବାକୁ ହୁଏ, ସ୍ୱଚ୍ଛାରେ ନାନା ପ୍ରକାର ଅସୁବିଧା ବରଂ କରିବାକୁ ହୁଏ, କିନ୍ତୁ ଏହି ପ୍ରକାର ଅସୁବିଧା ଗୁଡ଼ିକ ଜଡ଼ଜାଗତିକ ଦୁଃଖ ଦୁର୍ଦ୍ଦଶାର ନିବୃତ୍ତି ସାଧନ ନିମିତ୍ତ କରାଯାଉଥିବା ଭୌତିକ ପ୍ରଚେଷ୍ଟା ଗୁଡ଼ିକ ପରି ବିପଦଜନକ ନୁହେଁ। ଭଗବାନଙ୍କ ସେବାରେ ଯଦି କିଛି ରହିଛି ତପସ୍ୟା ରହିଛି ବା କିଛି କଷ୍ଟ ରହିଛି, କିନ୍ତୁ ସେ କଷ୍ଟଟା ପ୍ରକୃତରେ ବହୁତ ଜଡ଼ଜାଗତରେ ଯେଉଁ ପ୍ରକାର ବିଭିନ୍ନ ପ୍ରକାର କଷ୍ଟ ରହିଛି ତା ତୁଳନାରେ ସେଇଟା କିଛି ନୁହଁ। ତେଣୁ ଆମର କଥା ଦୃଷ୍ଟାନ୍ତ ଅଠର ଯାଏ କଥା କହିଲେ ଉଣେଇଶରୁ ଆସନ୍ତାକାଲିଠୁ ଆରମ୍ଭ କରିବା। ଆମର କଥା ଗୋଟିଏ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରବ କି ଦାୟ ଗୌର ପ୍ରମାନନ୍ଦୀ।